ओम शांति। 21/8/2025 रो साकार महावाक्य। बाबा कहिले मिठे बच्चे, तुमे माने आसुरी मतरे चलिबा द्वारा बार द्वार होइगल। एबे ईश्वरीय मतरे चलिले सुखधाम को चले जीव। प्रश्न, पिलामानंकु बाबांक ठारु केउ आशा रखिबा दरकार, कौन नुहे? उत्तर, बाबांक ठारु एही आशा रखिबा दरकार जे आमे बाबांक द्वारा पवित्र होइ निजर घरकु तथा राजधानी कि जीवु। बाबा कहुछन्ति जे पिलामाने मो ठारु एही आशा रख नाही जे अमुकंकु रोग होइछि ताकु टिके आशीर्वाद मिलु। एठारे कृपा किंबा आशीर्वादर कोनोसी कथा नाही। ମୁଁ ତ ତୁମମାନଙ୍କୁ ପତିତରୁ ପବିତ୍ର କରିବା ପାଇଁ ଆସିଛି। ଏବେ ମୁଁ ତୁମକୁ ଏଭଳି କର୍ମ ଶିଖାଉଛି ଯାହାଦ୍ୱାରା ତୁମର ବିକର୍ମ ହେବ ନାହିଁ। ଗୀତ, ଆଜ ନହିଁ ତୋ କଲ ବିଖରେଙ୍ଗେ ଏହ ବାଦଲ। ଓମ୍ ଶାନ୍ତି। ଆତ୍ମିକ ପିଲାମାନେ ଗୀତ ଶୁଣିଲେ। ପିଲାମାନେ ଜାଣିଛନ୍ତି ଯେ ଏବେ ଘରକୁ ଯିବାକୁ ହେବ। ବାବା ଆସିଛନ୍ତି ସାଥିରେ ନେଇଯିବା ପାଇଁ। ଆତ୍ମ ଅଭିମାନୀ ହେଲେ ହିଁ ଏହି କଥା ମନେ ରହିବ। ଦେହ ଅଭିମାନରେ ରହିଲେ ମନେ ବି ରହିବ ନାହିଁ। ପିଲାମାନେ ଜାଣିଛନ୍ତି ଯେ ବାବା ମୁସାଫିର ମାନେ ଯାତ୍ରୀ ହୋଇ ଆସିଛନ୍ତି। ତୁମେ ମଧ୍ୟ ମୁସାଫିର ହୋଇ ଆସିଥିଲ, ଏବେ ନିଜ ଘରକୁ ଭୁଲି ଯାଇଛ। ପୁଣି ବାବା ଘର କଥା ମନେ ପକାଇଦେଲେ ଏବଂ ପ୍ରତିଦିନ ସେ ବିଷୟରେ ବୁଝାଉଛନ୍ତି। ଯେପର୍ଯ୍ୟନ୍ତ ସତପ୍ରଧାନ ନ ହୋଇଛ ତେବେ ଘରକୁ ଯାଇପାରିବ ନାହିଁ। ପିଲାମାନେ ବୁଝୁଛନ୍ତି ଯେ ବାବା ତ ଠିକ୍ କଥା କହୁଛନ୍ତି। ବାବା ଯେଉଁ ଶ୍ରୀମତ ଦେଉଛନ୍ତି ତାହା ସୁସନ୍ତାନମାନେ ହିଁ ପାଳନ କରିଥାନ୍ତି। ଏହି ସମୟରେ ଆଉ ତ କେହି ଏଭଳି ପିତା ନାହାନ୍ତି ଯିଏକି ଭଲ ମତ ଦେବେ, ତେଣୁ ବାର ଦୁଆର ହୋଇଯାଇଛନ୍ତି। କେବଳ ବାବା ହିଁ ଶ୍ରୀମତ ଦେଇଥାନ୍ତି, ବାବାଙ୍କ ମତକୁ ମଧ୍ୟ କେହି କେହି ସନ୍ତାନ ପାଳନ କରୁନାହାନ୍ତି। ଆଶ୍ଚର୍ଯ୍ୟର କଥା, ଲୌକିକ ପିତାଙ୍କ ମତକୁ ପାଳନ କରିଥାନ୍ତି, ତାହା ହେଉଛି ଆସୁରୀ ମତ। ଏସବୁ ବି ହେଉଛି ଡ୍ରାମା, ପରନ୍ତୁ ପିଲାମାନଙ୍କୁ ବୁଝାଉଛନ୍ତି ଯେ ତୁମେ ଆସୁରୀ ମତରେ ଚାଲି ଏହି ଅଧଗତିକୁ ପ୍ରାପ୍ତ କରିଛ। ଏବେ ଈଶ୍ୱରୀୟ ମତ ପାଳନ କରିବା ଦ୍ୱାରା ତୁମେ ସୁଖଧାମକୁ ଚାଲିଯିବ, ତାହା ହେଲା ବେହଦର ସମ୍ପତ୍ତି। ବାବା ପ୍ରତିଦିନ ବୁଝାଉଛନ୍ତି, ତେଣୁ ପିଲାମାନଙ୍କୁ କେତେ ହର୍ଷିତ ରହିବା ଦରକାର। ସମସ୍ତଙ୍କୁ ତ ଏଠାରେ ରଖାଯାଇପାରିବ ନାହିଁ, ଘରେ ରହି ମଧ୍ୟ ବାବାଙ୍କୁ ମନେ ପକାଇ ପାରିବ। ଏବେ ପାଠ ସରିଯିବାକୁ ଯାଉଛି, ଏବେ ଘରକୁ ଫେରିବାକୁ ହେବ। ମନୁଷ୍ୟ ସବୁକିଛି ଭୁଲି ଯାଇଛନ୍ତି କୁହାଯାଏ ନା, ସେ ତ ନିଜର ଘରଦ୍ୱାର ହିଁ ଭୁଲି ଯାଇଛନ୍ତି। ଏବେ ବାବା କହୁଛନ୍ତି ଘରକୁ ବି ମନେ ପକାଅ, ନିଜର ରାଜଧାନୀକୁ ମଧ୍ୟ ମନେ ପକାଅ। ଏବେ ଅଭିନୟ ସରିବାକୁ ଯାଉଛି, ଘରକୁ ଫେରିଯିବାକୁ ହେବ। କଣ ତୁମେ ଏ କଥା ଭୁଲିଗଲ? ତୁମେ ପିଲାମାନେ କହିପାରିବ ଯେ ବାବା ଡ୍ରାମା ଅନୁସାରେ ଆମର ଅଭିନୟ ହିଁ ଏହିଭଳି, ଯାହାଦ୍ୱାରା ଆମେ ଘରଦ୍ୱାରକୁ ବୁଲି ଏକଦମ ଭ୍ରମିତ ହୋଇଯାଉଛୁ। ଭାରତବାସୀ ହିଁ ନିଜର ଶ୍ରେଷ୍ଠ ଧର୍ମ କର୍ମକୁ ବୁଲି ଦୈବୀ ଧର୍ମଭ୍ରଷ୍ଟ ଦୈବୀ କର୍ମଭ୍ରଷ୍ଟ ହୋଇଯାଇଛନ୍ତି। ଏବେ ବାବା ସାବଧାନୀ ଦେଇଛନ୍ତି, ତୁମର ଧର୍ମ କର୍ମ ଏପରି ଶ୍ରେଷ୍ଠ ଥିଲା, ସତ୍ୟଯୁଗରେ ତୁମେ ଯେଉଁ କର୍ମ କରୁଥିଲ ତାହା ଅକର୍ମ ହେଉଥିଲା। କର୍ମ ଅକର୍ମ ବିକର୍ମର ଗତି ବାବା ହିଁ ତୁମକୁ ବୁଝାଉଛନ୍ତି। ସତ୍ୟଯୁଗରେ କର୍ମ ଅକର୍ମ ହୋଇଯାଇଥାଏ, ରାବଣ ରାଜ୍ୟରେ କର୍ମ ବିକର୍ମ ହୋଇଥାଏ। ଧର୍ମଶ୍ରେଷ୍ଠ କର୍ମଶ୍ରେଷ୍ଠ କରିବା ପାଇଁ ଏବେ ବାବା ଆସିଛନ୍ତି, ତେଣୁ ଏବେ ଶ୍ରୀମତ ଆଧାରରେ କର୍ମଶ୍ରେଷ୍ଠ କରିବା ଉଚିତ। କୌଣସି ଭ୍ରଷ୍ଟ କର୍ମ କରି କାହାକୁ ଦୁଃଖ ଦେବା ଉଚିତ ନୁହେଁ। ଏହି କର୍ମ ଈଶ୍ୱରୀୟ ସନ୍ତାନମାନଙ୍କର ନୁହେଁ, ଯେଉଁ ନିର୍ଦ୍ଦେଶ ମିଳୁଛି ତାହା ଆଧାରରେ ପରିଚାଳିତ ହେବା ଉଚିତ। ଦୈବୀ ଗୁଣ ଧାରଣ କରିବାକୁ ହେବ, ଭୋଜନ ମଧ୍ୟ ଶୁଦ୍ଧ ଗ୍ରହଣ କର। କୌଣସି ପ୍ରକାରର ଅସୁବିଧା ହେଲେ ତେବେ ରାୟ ପଚାରିପାର। ବାବା ବୁଝାଉଛନ୍ତି ଯେ ଚାକିରି କ୍ଷେତ୍ରରେ କେବେ କେବେ କେଉଁଠାରେ କିଛି ଖାଇବାକୁ ବି ପଡ଼ିଥାଏ। ଯଦି ତୁମେ ଯୋଗବଳ ଦ୍ୱାରା ରାଜଧାନୀ ସ୍ଥାପନ କରିପାରୁଛ, ପତିତ ଦୁନିଆକୁ ପବିତ୍ର କରିପାରୁଛ, ତେବେ ଭୋଜନକୁ ଶୁଦ୍ଧ କରିବା କ'ଣ ବଡ଼ କଥା? ଚାକିରି ତ କରିବାକୁ ହେବ। ଏଭଳି ତ ନୁହେଁ ଯେ ବାବାଙ୍କର ହୋଇଗଲ ତ ସବୁକିଛି ଛାଡ଼ି ଏଠାରେ ଆସି ବସିଯିବ। ଅନେକ ସନ୍ତାନମାନେ ଅଛନ୍ତି, ଏତେ ସଂଖ୍ୟାରେ ତ ଏଠାରେ ରହିପାରିବେ ନାହିଁ, ସମସ୍ତଙ୍କୁ ଗୃହସ୍ଥ ମଧ୍ୟରେ ରହିବାକୁ ପଡ଼ିବ। ଏହା ବୁଝିବାକୁ ପଡ଼ିବ ଯେ ମୁଁ ଏକ ଆତ୍ମା, ବାବା ଆସିଛନ୍ତି ମୋତେ ପବିତ୍ର କରି ନିଜ ଘରକୁ ନେଇଯିବେ। ପୁଣି ରାଜଧାନୀକୁ ଆସିଯିବେ। ଏହା ତ ପରଦେଶ ରାବଣର ଛି ଛି ଦୁନିଆ ଅଟେ। ଡ୍ରାମା ପ୍ଲାନ ଅନୁସାରେ ତୁମେ ବିଲକୁଲ ହିଁ ପତିତ ହୋଇଯାଇଛ। ବାବା କହୁଛନ୍ତି ଯେ ଏବେ ମୁଁ ତୁମକୁ ସଜାଗ କରିବା ପାଇଁ ଆସିଛି, ତେଣୁ ଶ୍ରୀମତ ଆଧାରରେ ଚାଲ। ଯେତେ ଶ୍ରୀମତ ପାଳନ କରିବ ସେତେ ଶ୍ରେଷ୍ଠ ହେବ। ଏବେ ତୁମେ ବୁଝିପାରୁଛ ଯେ ଯେଉଁ ବାବା ଆମକୁ ସ୍ୱର୍ଗର ମାଲିକ କରୁଛନ୍ତି ତାଙ୍କୁ ଭୁଲି ଯାଇଥିଲୁ। ଏବେ ବାବା ସୁଧାରିବା ପାଇଁ ଆସିଛନ୍ତି, ତେଣୁ ଭଲ ଭାବରେ ସୁଧୁରିବା ଦରକାର ନା। ସର୍ବଦା ଖୁସିରେ ରହିବା ଉଚିତ। ଅବିନାଶୀ ପିତା ମିଳିଛନ୍ତି। ବାବା ପିଲାମାନଙ୍କ ସହିତ ଏଭଳି କଥା ହେଉଛନ୍ତି ଯେପରି ତୁମେ ଆତ୍ମାମାନେ ପରସ୍ପର ଭିତରେ କଥା ହୋଇଥାଉ। ପରମାତ୍ମା ମଧ୍ୟ ଆତ୍ମା ହିଁ ଅଟନ୍ତି, ତାଙ୍କର ମଧ୍ୟ ଅଭିନୟ ରହିଛି। ତୁମେ ଆତ୍ମାମାନେ ଅଭିନେତା, ଉଚ୍ଚରୁ ଉଚ୍ଚ ନେଇ ନିଚରୁ ନିଚ ଅଭିନୟ ରହିଛି। ଭକ୍ତି ମାର୍ଗରେ ମନୁଷ୍ୟମାନେ ଗାୟନ କରିଥାନ୍ତି ଯେ ଈଶ୍ୱର ହିଁ ସବୁ କିଛି କରିଥାନ୍ତି। ବାବା କହୁଛନ୍ତି ଯେ ମୋର କ'ଣ ଏଭଳି ଅଭିନୟ ରହିଛି କି ବେମାରକୁ ଭଲ କରିଦେବି। ମୋର କର୍ତ୍ତବ୍ୟ ହେଲା ରାସ୍ତା ଦେଖାଇବା। ତୁମେମାନେ ପବିତ୍ର କିପରି ହେବ, ପବିତ୍ର ହେବା ଦ୍ୱାରା ତୁମେ ଘରକୁ ମଧ୍ୟ ଯାଇପାରିବ, ରାଜଧାନୀକୁ ମଧ୍ୟ ଯାଇପାରିବ। ଆଉ କୌଣସି ଆଶା ରଖ ନାହିଁ। ଏପରି ନୁହେଁ ଯେ ଅମୁକ ବେମାର ହୋଇଛି ଆଶୀର୍ବାଦ ମିଳୁ, ଏକଥା ନୁହେଁ। ଆଶୀର୍ବାଦ କୃପା ଆଦିର କଥା ମୋ ପାଖରେ କିଛି ବି ନାହିଁ। ସେଥିପାଇଁ ସାଧୁସନ୍ତଙ୍କ ପାଖକୁ ଯାଅ। ତୁମେ ମୋତେ ହିଁ ଡାକୁଛ କି, ହେ ପତିତ ପାବନ, ଆସ ଆମକୁ ପବିତ୍ର କର, ପବିତ୍ର ଦୁନିଆକୁ ନେଇଚାଲ। ତେଣୁ ବାବା ପଚାରୁଛନ୍ତି, ମୁଁ ତୁମକୁ ବିଷୟସାଗରରୁ ବାହାର କରି ଆରପାରିକୁ ନେଇଯାଉଛି, ପୁଣି ତୁମେ ବିଷୟସାଗରରେ କାହିଁକି ଫସି ଯାଉଛ? ଭକ୍ତି ମାର୍ଗରେ ତୁମର ଏହିପରି ଅବସ୍ଥା ହୋଇଯାଇଛି। ଜ୍ଞାନ ଭକ୍ତି ହିଁ ତୁମମାନଙ୍କ ପାଇଁ ରହିଛି। ସନ୍ନ୍ୟାସୀ ଲୋକମାନେ ମଧ୍ୟ କହିଥାନ୍ତି ଜ୍ଞାନ ଭକ୍ତି ଏବଂ ବୈରାଗ୍ୟ, କିନ୍ତୁ ତାହାର ଅର୍ଥ ସେମାନେ ବୁଝିନଥାନ୍ତି। ଏବେ ତୁମର ବୁଦ୍ଧିରେ ଜ୍ଞାନ ଅଛି, ଭକ୍ତି ତାପରେ ବୈରାଗ୍ୟ। ତେଣୁ ବେହଦ୍ର ବୈରାଗ୍ୟ ଶିଖାଉଥିବା ଶିକ୍ଷକ ଦରକାର ନା। ବାବା ବୁଝାଇଛନ୍ତି ଏହା ଶ୍ମଶାନ ଘାଟ ଅଟେ, ଏହାପରେ ପରିସ୍ଥାନ ଅର୍ଥାତ୍ ସ୍ୱର୍ଗ ହେବ। ଏଠାରେ ପ୍ରତ୍ୟେକଙ୍କ କର୍ମ ଅକର୍ମ ହୋଇଥାଏ। ଏବେ ବାବା ତୁମକୁ ଏଭଳି କର୍ମ ଶିଖାଉଛନ୍ତି ଯାହାଦ୍ୱାରା କୌଣସି ବି ବିକର୍ମ ହେବ ନାହିଁ, କାହାକୁ ବି ଦୁଃଖ ଦିଅ ନାହିଁ, ପତିତ ଆତ୍ମା ଦ୍ୱାରା ପ୍ରସ୍ତୁତ ଅନ୍ନ ଖାଅ ନାହିଁ, ବିକାରଗ୍ରସ୍ତ ହୁଅ ନାହିଁ। ଅବଳାମାନଙ୍କ ଉପରେ ଅତ୍ୟାଚାର ହିଁ ଏଥିପାଇଁ ହୋଇଥାଏ। ଦେଖୁଛ ଯେ କିପରି ମାୟାର ବିଘ୍ନ ପଡୁଛି। ଏହିସବୁ କଥା ହେଉଛି ଗୁପ୍ତ। କହିଥାନ୍ତି ଦେବତା ଏବଂ ଅସୁରମାନଙ୍କର ଯୁଦ୍ଧ ହୋଇଥିଲା, ପୁଣି କହିଥାନ୍ତି ପାଣ୍ଡବ ଏବଂ କୌରବମାନଙ୍କ ମଧ୍ୟରେ ଯୁଦ୍ଧ ଲାଗିଥିଲା। ବାସ୍ତବରେ ଅନ୍ତିମ ଲଢ଼େଇ ଗୋଟିଏ ହେବ। ବାବା ବୁଝାଉଛନ୍ତି ଯେ ମୁଁ ତୁମକୁ ରାଜଯୋଗ ଶିଖାଉଛି ଭବିଷ୍ୟତ 21 ଜନ୍ମ ପାଇଁ। ଏହା ହେଉଛି ମୃତ୍ୟୁଲୋକ ଅଟେ। ମନୁଷ୍ୟମାନେ ସତ୍ୟନାରାୟଣ କଥା ଶୁଣି ଆସିଛନ୍ତି, ଫାଇଦା କିଛି ହେଲେ ବି ନାହିଁ। ଏବେ ତୁମେ ସତ୍ୟ ଗୀତା ଏବଂ ସତ୍ୟ ରାମାୟଣ ଶୁଣାଉଛ। କେବଳ ଜଣେ ରାମ ସୀତାଙ୍କର କଥା ତ ନଥିଲା, ଏହି ସମୟରେ ତ ସମଗ୍ର ବିଶ୍ୱ ହେଉଛି ଲଙ୍କା, ଚାରିଆଡ଼େ ପାଣି ଅଛି ନା। ଏହା ହେଲା ବେହଦ୍ର ଲଙ୍କା, ଯେଉଁଠାରେ ରାବଣର ରାଜ୍ୟ ଚାଲିଛି। ଏକ ବାବା ହିଁ ସମସ୍ତ ଆତ୍ମାମାନଙ୍କର ବର ଅଟନ୍ତି, ବାକି ସବୁ ହେଉଛନ୍ତି କନ୍ୟା। ତୁମକୁ ଏବେ ରାବଣ ରାଜ୍ୟରୁ ବାବା ମୁକ୍ତ କରାଉଛନ୍ତି। ଏହା ହେଲା ଶୋକ ବାଟିକା। ସତ୍ୟଯୁଗକୁ କୁହାଯାଇଛି ଅଶୋକ ବାଟିକା, ସେଠାରେ କୌଣସି ଶୋକ ନଥାଏ। ଏହି ସମୟରେ ଶୋକ ହିଁ ଶୋକ ରହିଛି, ଅଶୋକ ଜଣେ ବି ନାହାନ୍ତି। ନାମ ତ ରଖିଦେଇଛନ୍ତି ଅଶୋକ ହୋଟେଲ। ବାବା କହୁଛନ୍ତି ସମଗ୍ର ବିଶ୍ୱକୁ ଏହି ସମୟରେ ବେହଦ୍ର ହୋଟେଲ ବୋଲି ଭାବ, ଶୋକର ହୋଟେଲ। ଖାଦ୍ୟପେୟ ମନୁଷ୍ୟମାନଙ୍କର ପଶୁତୁଲ୍ୟ ହୋଇଯାଇଛି। ଦେଖ ତୁମକୁ ବାବା କେଉଁଠାକୁ ନେଇଯାଉଛନ୍ତି। ପ୍ରକୃତ ସତ୍ୟ ଅଶୋକ ବାଟିକା ହେଲା ସତ୍ୟଯୁଗ। ହଦ୍ ଏବଂ ବେହଦ୍ର ପ୍ରଭେଦ ବାବା ହିଁ ବତାଉଛନ୍ତି। ତୁମ ସନ୍ତାନମାନଙ୍କୁ ବହୁତ ଖୁସି ରହିବା ଦରକାର। ଜାଣୁଛ ଯେ ବାବା ଆମକୁ ପଢ଼ାଉଛନ୍ତି, ଆମର ମଧ୍ୟ ସେହି ଧନ୍ଦା, ସମସ୍ତଙ୍କୁ ରାସ୍ତା ଦେଖାଇବା, ଅନ୍ଧମାନଙ୍କର ଆଶାବାଡ଼ି ହେବା। ଚିତ୍ର ବି ତୁମ ପାଖରେ ଅଛି, ଯେପରି ସ୍କୁଲରେ ଚିତ୍ର ଆଧାରରେ ବୁଝାଇଥାନ୍ତି ଏହା ଅମୁକ ଦେଶ। ତୁମେ ପୁଣି ବୁଝାଉଛ ଯେ ତୁମେ ଆତ୍ମା ଶରୀର ନୁହେଁ, ଆତ୍ମା ସବୁ ଭାଇ ଭାଇ ହୋଇଛନ୍ତି ନା। କେତେ ସହଜ କଥା ଶୁଣାଉଛ, କହିଥାନ୍ତି ମଧ୍ୟ ଆମେ ସବୁ ଭାଇ ଭାଇ ଅଟୁ। ବାବା କହୁଛନ୍ତି ଯେ ତୁମେ ସବୁ ଆତ୍ମାଗଣ ହେଉଛ ଭାଇ ଭାଇ, ଈଶ୍ୱର ପିତା ବୋଲି କହିଥାନ୍ତି ନା। ତେଣୁ କେବେ ପରସ୍ପର ମଧ୍ୟରେ ଲଢ଼େଇ ଝଗଡ଼ା କରିବା ଉଚିତ ନୁହେଁ। ଶରୀରଧାରୀ ହେଉଥିବା କାରଣରୁ ପୁଣି ଭାଇ ଭଉଣୀ ହୋଇଯାଉଛ। ତୁମେ ସେ ବାବାଙ୍କର ସନ୍ତାନ ହେଉଛ, ଭାଇ ଭାଇ ପ୍ରଜାପିତା ବ୍ରହ୍ମାଙ୍କର ସନ୍ତାନ ରୂପେ ଭାଇ ଭଉଣୀ ହେଉଛ। ଆମକୁ ସମ୍ପତ୍ତି ଦାଦା ସେ ବାବାଙ୍କ ଠାରୁ ନେବାର ଅଛି, ଏଣୁ ଦାଦାଙ୍କୁ ହିଁ ମନେ ପକାଉଛ। ଏହି ସନ୍ତାନ ମାନେ ବ୍ରହ୍ମାଙ୍କୁ ମଧ୍ୟ ମୁଁ ନିଜର କରିଛି, ଅର୍ଥାତ୍ ତାଙ୍କ ଭିତରେ ପ୍ରବେଶ କରିଛି। ଏହି ସବୁ କଥାକୁ ତୁମେ ଏବେ ବୁଝୁଛ। ବାବା କହୁଛନ୍ତି ଯେ ପିଲାମାନେ ଏବେ ନୂଆ ଦୈବୀ ପ୍ରବୃତ୍ତି ମାର୍ଗ ସ୍ଥାପନ ହେଉଛି। ତୁମେ ସବୁ ବ୍ରହ୍ମାବଶ୍ୟ ସେ ବାବାଙ୍କର ମତରେ ଚାଲୁଛ, ବ୍ରହ୍ମା ବି ତାଙ୍କ ମତରେ ଚାଲୁଛନ୍ତି। ବାବା କହୁଛନ୍ତି ଯେ ନିଜକୁ ଆତ୍ମା ଭାବେ ବାବାଙ୍କୁ ମନେ ପକାଅ, ଆଉ ସବୁ ସମ୍ବନ୍ଧକୁ ହାଲୁକା କରିଚାଲ। 8 ଘଣ୍ଟା ବାବାଙ୍କୁ ମନେ ପକାଅ, ବାକି 16 ଘଣ୍ଟା ଆରାମ କିମ୍ବା ଧନ୍ଦା ଆଦି ଯାହା କରିବାର ଅଛି ତାହା କର। ମୁଁ ବାବାଙ୍କର ସନ୍ତାନ, ଏହା ଭୁଲ ନାହିଁ, ଏଭଳି ବି ନୁହେଁ ଏଠାକୁ ଆସି ହଷ୍ଟେଲ ମାନେ ଛାତ୍ରାବାସରେ ରହିବାକୁ ହେବ, ତା ନୁହେଁ ଗୃହସ୍ଥ ବ୍ୟବହାରରେ ପିଲାମାନଙ୍କ ସାଥିରେ ରହିବାକୁ ହେବ। ସତେଜ ରହିବା ପାଇଁ ବାବାଙ୍କ ପାଖକୁ ଆସୁଛ, ମଥୁରା ବୃନ୍ଦାବନକୁ ଯାଇଥାନ୍ତି ମଧୁବନର ସାକ୍ଷାତ କରିବା ପାଇଁ, ଛୋଟିଆ ମଡେଲ ରୂପରେ ତିଆରି କରି ରଖାଯାଇଛି। ଏବେ ତ ଏହି ବେହଦର କଥାକୁ ବୁଝିବାକୁ ପଡ଼ିବ, ଶିବାବା ବ୍ରହ୍ମାଙ୍କ ଦ୍ୱାରା ନୂଆ ସୃଷ୍ଟି ରଚନା କରୁଛନ୍ତି। ଆମେ ପ୍ରଜାପିତା ବ୍ରହ୍ମାଙ୍କ ସନ୍ତାନ ବିକେ ଅଟୁ। ଜୀବନରେ ବିକାରର କଥା ରହିବା ଉଚିତ ନୁହେଁ, ସନ୍ନ୍ୟାସୀମାନଙ୍କର ଶିଷ୍ୟ ହୋଇଥାନ୍ତି। ଯଦି ସେ ସନ୍ନ୍ୟାସୀ ବସ୍ତ୍ର ଧାରଣ କରିଲେ ତେବେ ନାମ ପରିବର୍ତ୍ତନ ହୋଇଯାଏ। ଏଠାରେ ବି ତୁମେ ବାବାଙ୍କର ହୋଇଗଲ, ତେଣୁ ବାବା ତୁମର ନାମ ରଖିଥିଲେ ନା? ପ୍ରାରମ୍ଭରେ କେତେ ସଂଖ୍ୟାରେ ଭଟ୍ଟିରେ ରହିଥିଲେ ଏହି ଭଟ୍ଟି କଥା କାହାକୁ ଜଣା ନାହିଁ। ଶାସ୍ତ୍ରରେ ତ କ'ଣ କ'ଣ କଥା ସବୁ ଲେଖିଦେଇଛନ୍ତି, ଏଭଳି ପୁଣି ହେବ? ଏବେ ତୁମ ବୁଦ୍ଧିରେ ସୃଷ୍ଟିର ଚକ୍ର ଘୁରୁଛି, ବାବା ମଧ୍ୟ ହେଉଛନ୍ତି ସ୍ୱଦର୍ଶନ ଚକ୍ରଧାରୀ। ବାବା ସୃଷ୍ଟିର ଆଦି ମଧ୍ୟ ଅନ୍ତର କଥାକୁ ଜାଣନ୍ତି। ବାବାଙ୍କର ତ ଶରୀର ବି ନାହିଁ, ତୁମର ତ ସ୍ଥୂଳ ଶରୀର ଅଛି, ସେ ହେଉଛନ୍ତି ପରମାତ୍ମା। ଆତ୍ମା ହିଁ ସ୍ୱଦର୍ଶନ ଚକ୍ରଧାରୀ ଅଟେ ନା? ଏବେ ଆତ୍ମାକୁ ଅଳଙ୍କାର କିପରି ଦିଆଯିବ, ଏହା ବୁଝିବାର କଥା ଅଟେ ନା? ଏହା କେତେ ସୂକ୍ଷ୍ମ କଥା ଅଟେ। ବାବା କହୁଛନ୍ତି ବାସ୍ତବରେ ମୁଁ ହିଁ ହେଉଛି ସ୍ୱଦର୍ଶନ ଚକ୍ରଧାରୀ। ତୁମେ ଜାଣୁଛ ଯେ ଆତ୍ମାରେ ସମଗ୍ର ସୃଷ୍ଟି ଚକ୍ରର ଜ୍ଞାନ ଆସିଯାଉଛି। ବାବା ମଧ୍ୟ ହେଉଛନ୍ତି ପରମଧାମର ନିବାସ, ଆମେ ମଧ୍ୟ ସେଠାକାର ନିବାସୀ ଅଟୁ। ବାବା ଆସି ନିଜର ପରିଚୟ ଦେଉଛନ୍ତି ଯେ ପିଲାମାନେ ମୁଁ ମଧ୍ୟ ସ୍ୱଦର୍ଶନ ଚକ୍ରଧାରୀ ଅଟେ, ମୁଁ ପତିତ ପାବନ ତୁମ ପାଖକୁ ଆସିଛି, ମୋତେ ଡାକିଛ ଯେ ଆସି ପତିତରୁ ପାବନ କର, ଲିବରେଟ ମାନେ ମୁକ୍ତ କର। ତାଙ୍କର ତ ଶରୀର ନାହିଁ, ସେ ତ ଅଜନ୍ମା, ଯଦିଓ ଜନ୍ମ ନେଉଛନ୍ତି ପରନ୍ତୁ ଦିବ୍ୟ ଓ ଅଲୌକିକ। ଶିବ ଜୟନ୍ତୀ ଅଥବା ଶିବରାତ୍ରି ପାଳନ କରୁଛନ୍ତି। ବାବା କହୁଛନ୍ତି ଯେ ଅଜ୍ଞାନର ରାତ୍ରି ପୁରା ହେଲେ ମୁଁ ଦିନ କରିବା ପାଇଁ ଆସିଥାଏ, ଦିନରେ 21 ଜନ୍ମ ପୁଣି ରାତ୍ରିରେ 63 ଜନ୍ମ ନେଉଛନ୍ତି। ଆତ୍ମା ହିଁ ଭିନ୍ନ ଭିନ୍ନ ଜନ୍ମ ନେଇଥାଏ, ଏବେ ଦିନକୁ ରାତ୍ରିକୁ ଆସିଛ, ପୁଣି ଦିନକୁ ଯିବ, ସ୍ୱଦର୍ଶନ ଚକ୍ରଧାରୀ ବି ତୁମକୁ କରିଛନ୍ତି। ଏହି ସମୟରେ ମୋର ପାର୍ଟ ରହିଛି, ତୁମକୁ ବି ସ୍ୱଦର୍ଶନ ଚକ୍ରଧାରୀ କରୁଛି, ତୁମେ ପୁଣି ଅନ୍ୟମାନଙ୍କୁ ସ୍ୱଦର୍ଶନ ଚକ୍ରଧାରୀ କରାଅ। 84 ଜନ୍ମ କିପରି ନେଇଛ, ସେହି 84 ଜନ୍ମର ଚକ୍ର ତ ବୁଝିଗଲ, ପୂର୍ବରୁ ତୁମର କ'ଣ ଏହି ଜ୍ଞାନ ଥିଲା? ବିଲକୁଲ ନୁହେଁ, ଅଜ୍ଞାନୀ ଥିଲ। ବାବା ମୂଳ କଥା ବୁଝାଉଛନ୍ତି ଯେ ବାବା ହେଉଛନ୍ତି ସ୍ୱଦର୍ଶନ ଚକ୍ରଧାରୀ, ତାଙ୍କୁ ଜ୍ଞାନର ସାଗର କୁହାଯାଉଛି, ସେ ହେଉଛନ୍ତି ସତ୍ୟ ଚୈତନ୍ୟ, ତୁମମାନଙ୍କୁ ସମ୍ପତ୍ତି ଦେଉଛନ୍ତି। ବାବା ପିଲାମାନଙ୍କୁ ବୁଝାଉଛନ୍ତି ଯେ ପରସ୍ପର ମଧ୍ୟରେ ଲଢ଼େଇ ଝଗଡ଼ା କର ନାହିଁ, ମନାନ୍ତର ହୁଅ ନାହିଁ, ସବୁବେଳେ ହର୍ଷିତ ରୁହ ଏବଂ ସମସ୍ତଙ୍କୁ ବାବାଙ୍କର ପରିଚୟ ଦିଅ। ବାବାଙ୍କୁ ସମସ୍ତେ ଭୁଲି ଯାଇଛନ୍ତି, ଏବେ ବାବା କହୁଛନ୍ତି ଯେ ମାମେକମ୍ ୟାଦ କର, ନିରାକାର ଭଗବାନ ୱାଚ୍, ନିରାକାରୀ ଆତ୍ମାମାନଙ୍କ ପ୍ରତି। ପ୍ରକୃତରେ ତୁମେ ନିରାକାର, ପୁଣି ସାକାରୀ ହେଉଛ, ସାକାର ବିନା ତ ଆତ୍ମା କିଛି କରିପାରିବ ନାହିଁ। ଆତ୍ମା ଶରୀରରୁ ବାହାରିଗଲେ ଶରୀର କିଛି ବି ହଲଚଲ ହୋଇପାରିବ ନାହିଁ, ଆତ୍ମା ତୁରନ୍ତ ଯାଇ ଅନ୍ୟ ଶରୀର ନେଇ ନିଜର ଅଭିନୟ କରିଥାଏ। ଏହି କଥାକୁ ଭଲ ଭାବରେ ବୁଝ, ନିଜ ଭିତରେ ମନ୍ଥନ କର, ମୁଁ ଆତ୍ମା ବାବାଙ୍କ ଠାରୁ ସମ୍ପତ୍ତି ନେଉଛି, ସମ୍ପତ୍ତି ମିଳୁଛି ସତ୍ୟଯୁଗରେ, ନିଶ୍ଚିତ ରୂପେ ବାବା ହିଁ ଭାରତକୁ ସମ୍ପତ୍ତି ଦେଇଥିବେ, କେବେ ସମ୍ପତ୍ତି ଦେଇଥିଲେ ପୁଣି କ'ଣ ହେଲା, ଏହା ମନୁଷ୍ୟମାନଙ୍କୁ କିଛି ବି ଜଣା ନାହିଁ। ଏବେ ବାବା ସବୁ ଜଣାଉଛନ୍ତି, ତୁମ ସନ୍ତାନମାନଙ୍କୁ ହିଁ ସ୍ୱଦର୍ଶନ ଚକ୍ରଧାରୀ କରୁଛନ୍ତି। ପୁଣି ତୁମେ 84 ଜନ୍ମ ନେଇଛ, ଏବେ ପୁଣି ମୁଁ ଆସିଛି। କେତେ ସହଜରେ ବୁଝାଉଛନ୍ତି, ବାବାଙ୍କୁ ମନେ ପକାଅ ଏବଂ ମିଠା ହୁଅ, ଲକ୍ଷ୍ୟ ଉଦ୍ଦେଶ୍ୟ ସମ୍ମୁଖରେ ରହିଛି। ବାବା ଓକିଲଙ୍କର ଓକିଲ ଅଟନ୍ତି, ସବୁ ଝଗଡ଼ାରୁ ମୁକ୍ତ କରି ଦେଉଛନ୍ତି। ତୁମେ ସନ୍ତାନମାନଙ୍କୁ ବହୁତ ଆନ୍ତରିକ ଖୁସି ରହିବା ଦରକାର, କାରଣ ଆମେ ବାବାଙ୍କର ସନ୍ତାନ ହେଉଛୁ ଏବଂ ବାବା ଆମକୁ ପୋଷ୍ୟପୁତ୍ର କରିଛନ୍ତି ସମ୍ପତ୍ତି ଦେବା ପାଇଁ। ଏଠାକୁ ତୁମେ ଆସିଛ ସମ୍ପତ୍ତି ନେବା ପାଇଁ। ବାବା କହୁଛନ୍ତି ଯେ ସନ୍ତାନ ସନ୍ତତି ଆଦିଙ୍କୁ ଦେଖୁଥିଲେ ମଧ୍ୟ ବୁଦ୍ଧି ବାବା ଏବଂ ରାଜଧାନୀ ଆଡ଼କୁ ରୁହଉ। ପାଠପଢ଼ା କେତେ ସହଜ ଅଟେ ବାବା, ଯିଏକି ତୁମକୁ ବିଶ୍ୱର ମାଲିକ କରୁଛନ୍ତି ତାଙ୍କୁ ତୁମେ ଭୁଲି ଯାଉଛ। ପ୍ରଥମେ ନିଶ୍ଚିନ୍ତ ଓ ନିଜକୁ ଆତ୍ମା ବୋଲି ଭାବ। ଏହି ଜ୍ଞାନ ବାବା ସଙ୍ଗମ ଯୁଗରେ ହିଁ ଦେଇଥାନ୍ତି, କାହିଁକି ନା ସଙ୍ଗମ ଯୁଗରେ ହିଁ ତୁମକୁ ପତିତରୁ ପବିତ୍ର ହେବାକୁ ପଡ଼ିବ। ଆଚ୍ଛା, ମିଠା ମିଠା ରୁହାନି ବ୍ରହ୍ମାମୁଖ ବଂଶାବଳୀ ବ୍ରାହ୍ମଣ କୁଳଭୂଷଣ, ଏହା ଦେବତାମାନଙ୍କ ଠାରୁ ମଧ୍ୟ ଉଚ୍ଚ କୁଳ। ତୁମେ ଭାରତରେ ବହୁତ ଶ୍ରେଷ୍ଠ ସେବା କରୁଛ, ଏବେ ପୁଣି ତୁମେ ପୂଜ୍ୟ ହୋଇଯିବ। ବାବା ଏବେ ପୂଜାରୀକୁ ପୂଜ୍ୟ, କୌଡ଼ିରୁ ହୀରାଗ ଯେପରି କରୁଛନ୍ତି, ଏଭଳି ରୁହାନି ପିଲାମାନଙ୍କର ପ୍ରତି ମାତପିତା ବାପଦାଦାଙ୍କର ୟାଦପ୍ୟାର ଏବଂ ଶୁଭ ସକାଳ ଆତ୍ମିକ ପିତାଙ୍କର ଆତ୍ମିକ ସନ୍ତାନମାନଙ୍କୁ ନମସ୍ତେ। ଧାରଣା ପାଇଁ ମୁଖ୍ୟ ସାର 1 ଶ୍ରୀମଦ ଆଧାରରେ ଏବେ ପ୍ରତ୍ୟେକ କର୍ମକୁ ଶ୍ରେଷ୍ଠ କରିବାକୁ ହେବ, କାହାକୁ ବି ଦୁଃଖ ଦେବାର ନାହିଁ, ଦୈବ୍ୟଗୁଣ ଧାରଣ କରିବାକୁ ହେବ, ବାବାଙ୍କର ନିର୍ଦ୍ଦେଶ ଅନୁସାରେ ହିଁ ଚାଲିବାକୁ ପଡ଼ିବ। 2, ସର୍ବଦା ହର୍ଷିତ ରହିବା ପାଇଁ ସ୍ୱଦର୍ଶନ ଚକ୍ରଧାରୀ ହେବାକୁ ପଡ଼ିବ, କେବେ ବି ଲୁଣପାଣି ହେବାର ଅର୍ଥାତ୍ ମତଭେଦରେ ଆସିବାର ନାହିଁ, ସମସ୍ତଙ୍କୁ ବାବାଙ୍କର ପରିଚୟ ଦେବାକୁ ହେବ, ବହୁତ ବହୁତ ମିଠା ହେବାକୁ ପଡ଼ିବ। ବରଦାନ ସମ୍ମାନ ମାଗିବା ପରିବର୍ତ୍ତେ ସମସ୍ତଙ୍କୁ ସମ୍ମାନ ଦେଉଥିବା ନିଷ୍କାମ ଯୋଗୀ ଭବ। ତୁମକୁ କେହି ସମ୍ମାନ ଦେଉ ବା ନ ଦେଉ, ମାନୁ ବା ନ ମାନୁ, କିନ୍ତୁ ତୁମେ ତାକୁ ମିଠା ଭାଇ ବା ମିଠା ଭଉଣୀ ମନେ କରି ସର୍ବଦା ନିଜେ ସମାନରେ ରହି ନିଜର ସ୍ନେହୀ ଦୃଷ୍ଟି ଦ୍ୱାରା, ସ୍ନେହପୂର୍ଣ୍ଣ ମନୋବୃତ୍ତି ଦ୍ୱାରା ଆତ୍ମିକ ସମ୍ମାନ ଦେଇଚାଲ। ସେ ଯଦି ମୋତେ ସମ୍ମାନ ଦେବ ତେବେ ମୁଁ ଦେବି, ଏହା ମଧ୍ୟ ରାଜକୀୟ ଭିକାରୀ ପଣିଆ ଅଟେ। ଏଥିରେ ନିଷ୍କାମ ଯୋଗୀ ହୁଅ, ଆତ୍ମିକ ସ୍ନେହର ବର୍ଷା କରି ଶତ୍ରୁକୁ ମଧ୍ୟ ମିତ୍ର କରିଦିଅ। ତୁମ ସାମ୍ନାକୁ ଯଦି କେହି ପଥର ମଧ୍ୟ ପକାଉଛି ତେବେ ବି ତୁମେ ତାକୁ ରତ୍ନ ଦିଅ, କାହିଁକି ନା ତୁମେ ହେଉଛ ରତ୍ନାକର ପିତାଙ୍କର ସନ୍ତାନ। ସ୍ଲୋଗାନ ବିଶ୍ୱର ନବନିର୍ମାଣ କରିବା ପାଇଁ 2 ଶବ୍ଦକୁ ମନେ ରଖ, ନିମିତ୍ତ ଏବଂ ନିର୍ମାଣ ଅର୍ଥାତ୍ ନିରହଙ୍କାରୀ। ଅବ୍ୟକ୍ତି ସାରେ ଯଦି ସହଜ ଯୋଗୀ ହେବାକୁ ଚାହୁଁଛ ତେବେ ପରମାତ୍ମ ସ୍ନେହର ଅନୁଭବୀ ହୁଅ। ସେବାରେ ସଫଳତା ପ୍ରାପ୍ତ କରିବାର ମୁଖ୍ୟ ସାଧନ ହେଲା ତ୍ୟାଗ ଏବଂ ତପସ୍ୟା। ଏହିଭଳି ତ୍ୟାଗୀ ଏବଂ ତପସ୍ୱୀ ଅର୍ଥାତ୍ ସର୍ବଦା ବାବାଙ୍କର ଲଗନରେ ଲଭଲିନ ରହୁଥିବା, ପ୍ରେମର ସାଗରରେ ସମାହିତ ହୋଇ ରହୁଥିବା, ଜ୍ଞାନର ଆନନ୍ଦର ସୁଖର ଶାନ୍ତିର ସାଗରରେ ସମାହିତ ହୋଇ ରହୁଥିବା ଆତ୍ମାଙ୍କୁ ହିଁ କୁହାଯିବ ତପସ୍ୱୀ। ଏହିଭଳି ତ୍ୟାଗ ତପସ୍ୟା ବାଲା ପିଲାମାନେ ହିଁ ସଚ୍ଚା ସେବାଧାରୀ ଅଟନ୍ତି। ଆଚ୍ଛା, ଓମ୍ ଶାନ୍ତି।